ओम शांति ओम शांति। 14 सेप्टेम्बर 2025 आज अव्यक्त महावाक्य पुनरावृत्ति तारीख 18 जनवरी 2007 मूल्य हेडिंग एबे निजकु मुक्त करी मास्टर दाता होई समस्तंकु मुक्ति प्राप्त कराइबार निमित्त हुओ। एबे निजकु मुक्त करी मास्टर दाता होई समस्तंकु मुक्ति प्राप्त कराइबार निमित्त हुओ। आज स्नेहर सागर बाप दादा चारिआडर स्नेही पिलामानंकु देखुछंती एवं दुई प्रकार पिलांकु देखि हर्षित हेउछंती। सेमानंक मध्यरु किछि हेउछंती लवलीन संतान आउ किछि हेले लवली संतान। तेबे दुई प्रकार पिलांकर स्नेहर तरंग अमृत बेला पूर्वरु मध्य बाबांक निकटरे पहुंचिबारे लागिछि एवं प्रत्येक संतानर हृदयरे मेरे बाबार संगीत आपे आपे बाजिबारे लागिछि। बाप दादांक हृदयरे एही गीत बाजुछि मेरे बच्चे लाडले बच्चे। बाप दादांकर मध्य मस्तकर मुकुट अर्थात सिरताज बच्चे। तेबे आज स्मृति दिवस होइथिबा कारणरु समस्तंक मन भितरे स्नेहर तरंग अधिक रहिछि। अनेक पिलांकर स्नेहरूपी मोतीर माळागुडिक मध्य बाप दादांक गळारे पडिबारे लागिछि। बाबा मध्य निजर स्नेही बाहु दुईटीर माळा पिलामानंक गळारे पिंधाई देउछन्ति। पिलामाने मध्य बेहदर बाप दादांकर बेहदर पूजारे समाहित होइ जाइछन्ति। आज समस्ते विशेष स्नेहर विमानरे आसी पहुंचि जाइछन्ति एवं दूर दूरांतरु मध्य मनरूपी विमानरे अव्यक्त रूपरे तथा फरिस्ता रूपरे मध्य पिलामाने पहुंचि जाइछन्ति। तेणु सबु पिलांकु बाप दादा आज स्मृति तथा समर्थ दिवसर पद्मा पद्म शुभेच्छा देउछन्ति। तेबे एही दिवसटी पिलामानंकु अनेक गुडिये स्मृति प्रदान करुछि एवं प्रत्येक स्मृति गोटिए सेकेंड भितरे समर्थ करि देउछि। एबे गोटिए सेकेंड भितरे स्मृति गुडिकर तालिका मन भितरकु आसी जाउछि ना एवं स्मृति आसीबा मात्रके समर्थिर निशा चढ़ी जाउछि। तेबे तुम्हमानंकर प्रथम प्रथम स्मृति मने अछि त जेतेबेले बाबांकर संतान हेलो सेतेबेले बाबा तुम्हमानंकु के स्मृति देइथिले तुमे कल्प पूर्वर सेई भाग्यवान आत्मा अट। मने पकाओ एही प्रथम स्मृति द्वारा केउ परिवर्तन आसीथिला। आत्म अभिमानी हेबा द्वारा परमात्मा पितांकर स्नेहर निशा चढ़ी जाइथिला ना। तेबे एही निशा काहेकि चढ़ी जाइथिला मन भितरु सर्वप्रथमे स्नेहर केउं शब्द बाहरिथिला मेरा मीठा बाबा एवं एही गोटिए सुवर्ण शब्द बाहरिबा द्वारा केउं निशा चढ़ीथिला मेरा बाबा कहिबा द्वारा जानिबा द्वारा मानिबा द्वारा सारा परमात्मा प्राप्ति गुड़िक तुमर निजर होइगला। अनुभव त अछि ना मेरा बाबा कहिबा द्वारा केते सबु प्राप्ति गुड़िक तुमर होइगला। जेउठारे प्राप्ति होइथाए सेठारे मने पकेबाकु पड़े नाही किंतु स्वतः एवं सहजरे स्मृति आसीथाए काहेकि ना मोर होइगला ना बाबांकर संपत्ति मोर संपत्ति होइगला। तेणु निजर जिनिषकु मने पकेबाकु पड़े नाही सर्वदा मने रहिथाए मोर को तो भूलिबा कष्टकर होइथाए मने पकेबाकु नुहे। जेपरि तुम्हें अनुभव करुछ मोर शरीर एहाकु कोन भूली जाउछ कि भूलाइबाकु पड़ुछि काहेकि एहा मोर अटे ना। तेणु जेउठी मोर पणि आसी जाए ठारे स्मृति सहज हो जाए। तेणु ए स्मृति ही तुमको समर्थ आत्मा करि दिछि। एही गोटिए मेरा बाबा शब्द द्वारा असंति संपत्तिर दाता भाग्य विधाताकु निजर करिदेल। एही कमाल करिला वाला संतान अटना परमात्मा पालनार अधिकारी हो जाइछ। जेऊ परमात्मा पालन सारा कल्प भितरे थरे मात्र प्राप्त होइथाए आत्मा मानंकर तथा देवात्मा मानंकर पालना तो अनेक जन्म मिलिथाए किंतु परमात्मा पालना केवल गोटिए जन्म पई ही मिलिथाए। तेणु आजिर स्मृति तथा समर्थि दिवसरे परमात्मा पालनार निशा एवं खुशी सहजरे मने पड़ी जाउछि ना। काहेकिना आजिर वायुमंडल सहजरे मने पड़िबार आधार पालटी जाइथिला। तेणु आजिर दिनरे समस्ते सहज जोगी स्थितिरे रहिथिलो ना। आजि मते युद्ध करिबाकु पड़िथिला कि काहेकिना आजिर दिनकु स्नेहर दिन कहा जाउछि ना। तेणु स्नेह मेहनतकु समाप्त करिदिए स्नेह सबु कथाकु सहज करिदिए। ତେଣୁ ଆଜି ସମସ୍ତେ ସହଯୋଗୀ ହୋଇଯାଇଥିଲ ନା, କିଛି ମୁସ୍କିଲ ମଧ୍ୟ ଲାଗୁଥିଲା। ଆଜି ଦିନରେ ଯାହାକୁ ମୁସ୍କିଲ ଲାଗିଛି ସେମାନେ ହାତ ଉଠାଅ। କ'ଣ କାହାକୁ ବି ଲାଗିନାହିଁ? ତେବେ ସମସ୍ତେ ସହଯୋଗୀ ହୋଇଯାଇଥିଲ। ଆଚ୍ଛା, ଯେଉଁମାନେ ସହଯୋଗୀ ହୋଇଯାଇଥିଲ ସେମାନେ ହାତ ଉଠାଅ। ସମସ୍ତେ ହାତ ଉଠାଇଲେ। ଆଚ୍ଛା, କ'ଣ ସହଯୋଗୀ ଥିଲ ତ? ଆଜି ତେବେ ମାୟାକୁ ଛୁଟି ଦେଇଦେଇଥିଲ। କ'ଣ ମାୟା ଆଜି ଆଦୌ ଆସିନାହିଁ? ଆଜି କ'ଣ ମାୟାକୁ ବିଦାୟ ଦେଇଥିଲ? ଆଚ୍ଛା, ଆଜି ତ ବିଦାୟ ଦେଇଦେଇଛ, ସେଥିପାଇଁ ଅଭିନନ୍ଦନ। ଯଦି ଏହିଭଳି ସବୁଦିନେ ସ୍ନେହରେ ସମାହିତ ହୋଇ ରହିବ, ତେବେ ସବୁଦିନ ପାଇଁ ମାୟାର ବିଦାୟ ହୋଇଯିବ। କାହିଁକି ନା ଏବେ 70 ବର୍ଷ ଶେଷ ହେବାକୁ ଯାଉଛି। ତେଣୁ ବାପ ଦାଦା ଏହି ବର୍ଷକୁ ସ୍ୱତନ୍ତ୍ର ବର୍ଷ, ସମସ୍ତଙ୍କର ପ୍ରିୟ ବର୍ଷ, ମେହନତରୁ ମୁକ୍ତ ବର୍ଷ, ସମସ୍ୟାଠାରୁ ମୁକ୍ତ ବର୍ଷ ରୂପରେ ପାଳନ କରିବାକୁ ଚାହୁଁଛନ୍ତି। କ'ଣ ତୁମମାନଙ୍କୁ ପସନ୍ଦ ତ ମୁକ୍ତି ବର୍ଷ ପାଳନ କରିବା? କାହିଁକି ନା ମୁକ୍ତିଧାମକୁ ମଧ୍ୟ ଯିବାକୁ ହେବ, ଏବଂ ମୁକ୍ତିଦାତା ପିତାଙ୍କ ସହିତ ସାଥୀ ହୋଇ ଅନେକ ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ମୁକ୍ତି ପ୍ରାପ୍ତ କରାଇବାକୁ ମଧ୍ୟ ହେବ। ତେଣୁ ମାଷ୍ଟର ମୁକ୍ତିଦାତାମାନେ ଯେତେବେଳେ ନିଜେ ମୁକ୍ତ ହେବେ, ତେବେ ଯାଇ ମୁକ୍ତି ବର୍ଷ ପାଳନ କରିବେ ନା? କାହିଁକି ନା ତୁମେ ବ୍ରାହ୍ମଣ ଆତ୍ମାମାନେ ନିଜେ ମୁକ୍ତ ହୋଇ ଅନେକ ଆତ୍ମାକୁ ମୁକ୍ତିପ୍ରାପ୍ତ କରାଇବାର ନିମିତ୍ତ ଅଟ। ତେବେ ତୁମମାନଙ୍କର ଗୋଟିଏ ଭାଷା, ଯାହାକି ମୁକ୍ତି ଦେବା ପରିବର୍ତ୍ତେ ଆହୁରି ବନ୍ଧନରେ ବାନ୍ଧି ଯାଉଛି, ସମସ୍ୟାଗୁଡ଼ିକର ଅଧୀନ କରିଦେଇଛ, ତାହା ହେଲା ଏମିତି ନୁହେଁ ସେମିତି, ସେମିତି ନୁହେଁ ଏମିତି। ଯେତେବେଳେ କୌଣସି ସମସ୍ୟା ଆସିଯାଉଛି, ସେତେବେଳେ କହୁଛ, ବାବା ଏକଥା ଏମିତି ନଥିଲା ସେମିତି ଥିଲା ନା, ଏମିତି ନ ହୋଇଥିଲେ ସେମିତି ହୋଇଥାନ୍ତା ନା। ଏସବୁ ହେଲା ବାହାନାବାଜି କରିବାର ଖେଳ। ବାପ ଦାଦା ଆଜି ସମସ୍ତଙ୍କର ଫାଇଲ ଦେଖୁଥିଲେ। ତେବେ ଫାଇଲରେ କ'ଣ ଦେଖିଥିବେ? ଅଧିକାଂଶ ପିଲାଙ୍କର ଫାଇଲ ପ୍ରତିଜ୍ଞା କରିବାର କାଗଜରେ ଭରପୁର ଥିଲା। ତେବେ ପ୍ରତିଜ୍ଞା କରିବା ସମୟରେ ବହୁତ ଆନ୍ତରିକତା ପୂର୍ବକ ମଧ୍ୟ ପ୍ରତିଜ୍ଞା କରୁଛନ୍ତି, ଭାବି ଚିନ୍ତି ମଧ୍ୟ କରୁଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ଦେଖାଯାଇଛି ଯେ ଫାଇଲ ଦିନକୁ ଦିନ ବଡ଼ ହୋଇ ଚାଲିଛି, କିନ୍ତୁ ଫାଇନାଲ ହେଉନାହିଁ। ତେବେ ଦୃଢ଼ ପ୍ରତିଜ୍ଞା ପାଇଁ ମଧ୍ୟ ଗାୟନ ରହିଛି, ଜୀବନ ପଛେ ଯାଉ କିନ୍ତୁ ପ୍ରତିଜ୍ଞା ନ ଯାଉ। ତେଣୁ ବାପଦାଦା ଆଜି ସମସ୍ତଙ୍କର ଫାଇଲକୁ ଦେଖୁଥିଲେ। ପିଲାମାନେ ବହୁତ ଭଲ ଭଲ ପ୍ରତିଜ୍ଞା ସବୁ କରିଛନ୍ତି, ମନ ଭିତରେ ମଧ୍ୟ କରିଛନ୍ତି ଏବଂ ଲେଖିକରି ମଧ୍ୟ ଦେଇଛନ୍ତି। ତେଣୁ ଏହି ବର୍ଷରେ କ'ଣ କରିବ? ଫାଇଲକୁ ବଢ଼ାଇ ଚାଲିବ ନା ପ୍ରତିଜ୍ଞାକୁ ଫାଇନାଲ କରିବ? କ'ଣ କରିବ? ପ୍ରଥମ ଧାଡ଼ିବାଲା କୁହ, ପାଣ୍ଡବମାନେ ଶୁଣାଅ, ଟିଚରମାନେ ମଧ୍ୟ ଶୁଣାଅ, ବାପଦାଦାଙ୍କ ପାଖରେ ଯେଉଁ ଫାଇଲ ବଡ଼ ହୋଇ ଚାଲିଛି, ଏହି ବର୍ଷ ତାକୁ ଫାଇନାଲ ଅର୍ଥାତ୍ ସମାପ୍ତ କରିବ ନା ସେଥିରେ ଆହୁରି କାଗଜ ଯୋଡ଼ିବ? କ'ଣ କରିବ? ପାଣ୍ଡବମାନେ କୁହ, ଫାଇନାଲ କରିବ ତ? ଯେଉଁମାନେ ଭାବୁଛନ୍ତି ନଇବାକୁ ପଡ଼ୁ, ପରିବର୍ତ୍ତନ କରିବାକୁ ପଡ଼ୁ, ସହନ କରିବାକୁ ପଡ଼ୁ, ଶୁଣିବାକୁ ବି ପଡ଼ୁ, କିନ୍ତୁ ଆମକୁ ବଦଳିବାକୁ ହିଁ ହେବ, ସେମାନେ ହାତ ଉଠାଅ। ଟିଭିରେ ଦେଖ ସମସ୍ତଙ୍କର ଫଟୋ ଉଠୁଛି, ସମସ୍ତଙ୍କର ଫଟୋ ଉଠାଅ। 3-4 ଟିଭି ମଧ୍ୟ ଅଛି, ସବୁ ଫଟୋର ଫଟୋ ଉଠାଅ। ଏହି ରେକର୍ଡିଂକୁ ମଧ୍ୟ ସାଇତି ରଖିବ, ଏହାର ଫଟୋ କପି ବାହାର କରି ବାବାଙ୍କୁ ଦେବ। କୁଆଡ଼େ ଗଲେ ଟିଭି ବାଲା? ବାପ ଦାଦା ମଧ୍ୟ ଫାଇଲର ଫାଇଦା ତ ଉଠାଇବେ ନା? ସମସ୍ତଙ୍କୁ ଅଭିନନ୍ଦନ, ଅଭିନନ୍ଦନ। ନିଜ ପାଇଁ ନିଜେ ତାଳି ବଜାଅ। ଦେଖ, ଯେପରି ଗୋଟିଏ ପଟେ ବିଜ୍ଞାନ ରହିଛି, ଆଉ ଗୋଟିଏ ପଟେ ଭ୍ରଷ୍ଟାଚାରୀ ଅଛନ୍ତି, ଅନ୍ୟପଟେ ପାପାଚାରୀମାନେ ମଧ୍ୟ ଅଛନ୍ତି, ସମସ୍ତେ ନିଜ ନିଜ କାର୍ଯ୍ୟରେ ଅଧିକ ଅଧିକ ବୃଦ୍ଧି କରି ଚାଲିଛନ୍ତି, ବହୁତ ନୂଆ ନୂଆ ଯୋଜନା ମଧ୍ୟ ବାହାର କରୁଛନ୍ତି। ତେବେ ତୁମେମାନେ ତ ବିଶ୍ୱ ନିର୍ମାତାଙ୍କର ସନ୍ତାନ, ତେଣୁ ତୁମେମାନେ ମଧ୍ୟ ଏ ବର୍ଷ ଏଭଳି ନବୀନତାର ବିଧି ଆପଣାଅ, ଯାହାଦ୍ୱାରା ତୁମର ପ୍ରତିଜ୍ଞା ଦୃଢ଼ ହୋଇଯିବ। କାହିଁକି ନା ସମସ୍ତେ ଏବେ ପ୍ରତ୍ୟକ୍ଷତା ଚାହୁଁଛନ୍ତି, ଏତେ ଧନ ଖର୍ଚ୍ଚ କରି ଚାଲିଛନ୍ତି, ଜାଗା ଜାଗା ମାନଙ୍କରେ ବଡ଼ ବଡ଼ କାର୍ଯ୍ୟକ୍ରମ ସବୁ କରୁଛନ୍ତି, ପ୍ରତ୍ୟେକ ବର୍ଗବାଲା ବହୁତ ଭଲ ମେହନତ କରୁଛନ୍ତି, କିନ୍ତୁ ଏହି ବର୍ଷ ସେଥିରେ କିଛି ନୂଆ ବିଧି ଯୋଡ଼ି ଦିଅ। ତାହା ହେଲା, ଯାହା ବି ସେବା କରୁଛ, ଧରିନିଅ ମୁଖ ଦ୍ୱାରା ଜ୍ଞାନ ଶୁଣାଇବାର ସେବା କରୁଛ, ତେବେ କେବଳ ମୁଖର ସେବା କରନାହିଁ, ମନ, ବଚନ ଏବଂ ସ୍ନେହ ସହଯୋଗ ରୂପୀ କର୍ମର ସେବା ମଧ୍ୟ କର। କେବଳ ମୁଖର ସେବା କର ନାହିଁ, ମନ, ବଚନ ଏବଂ ସ୍ନେହ ସହଯୋଗ ରୂପୀ କର୍ମର ସେବା ମଧ୍ୟ କର। ଗୋଟିଏ ସମୟରେ 3 ଯାକ ସେବା ଏକାଠି କର। ଅଲଗା ଅଲଗା କରିବା, ଅଲଗା ଅଲଗା ନ ହେଉ, ଗୋଟିଏ ପ୍ରକାରର ସେବା କରିବାରେ ଦେଖାଯାଉଛି ଯେ ବାପଦାଦା ଯେଉଁଭଳି ଫଳାଫଳ ଦେଖିବାକୁ ଚାହୁଁଛନ୍ତି ସେଭଳି ହେଉ ନାହିଁ। ଯେପରି ତୁମେମାନେ ମଧ୍ୟ ଚାହୁଁଛ ଯେ ପ୍ରତ୍ୟକ୍ଷତା ହୋଇଯାଉ, ଯଦିଓ ବର୍ତ୍ତମାନର ଫଳାଫଳ ପୂର୍ବ ଅପେକ୍ଷା ବହୁତ ଭଲ ଅଛି, ସମସ୍ତେ ବହୁତ ଭଲ, ବହୁତ ଭଲ କହି ଯାଉଛନ୍ତି, କିନ୍ତୁ ସେମାନେ ନିଜେ ଭଲ ହୋଇଯିବା ହିଁ ପ୍ରତ୍ୟକ୍ଷତା ହେବା। ତେଣୁ ସେବାରେ ଏହି ନବୀନତା ଯୋଡ଼ ଯେ ଏକା ସମୟରେ ମନ ବଚନ କର୍ମରେ ସ୍ନେହି ସହଯୋଗୀ ହେବା ପ୍ରତ୍ୟେକ ସାଥୀ ଚାହେଁ ବ୍ରାହ୍ମଣ ସାଥୀ ହୁଅନ୍ତୁ ଚାହେ ବାହାରବାଲା ଯେଉଁମାନେ ସେବାରେ ନିମିତ୍ତ ହେଉଛନ୍ତି ସେମାନେ ହୁଅନ୍ତୁ, କିନ୍ତୁ ସେମାନଙ୍କୁ ସହଯୋଗ ଏବଂ ସ୍ନେହ ଦେବା ଏହା ହିଁ ହେଉଛି କର୍ମଣା ସେବାରେ ନମ୍ବର ନେବା। ସେଥିରେ ଏଭଳି ଭାଷା କହିବ ନାହିଁ ଯେ ଇଏ ଏଭଳି କରିଲା ନା, ତେଣୁ ମୋତେ ଏଇଭଳି କରିବାକୁ ପଡ଼ିଲା। ସ୍ନେହ ଦେବା ପରିବର୍ତ୍ତେ କିଛି କିଛି କହିବାକୁ ପଡ଼ିଲା, ନହେଲେ ମୁଁ କ'ଣ ବାବା ବାବା ଶବ୍ଦ କହିନଥାନ୍ତି। ଏଇଭଳି କରିବାକୁ ହିଁ ପଡ଼ୁଛି, କହିବାକୁ ହିଁ ପଡ଼ୁଛି, ଦେଖିବାକୁ ହିଁ ପଡ଼ୁଛି, ଏଇଭଳି କହିବ ନା। ଏତେ ବର୍ଷ ପର୍ଯ୍ୟନ୍ତ ତ ଦେଖିନେଲ, ବାପଦାଦା ମଧ୍ୟ ଚୁପ୍ ରହିଲେ, ଏମିତି ନୁହେଁ ସେମିତି କରି କରି ଆସିଲ, କିନ୍ତୁ ଏବେ ଆଉ କେତେଦିନ ପର୍ଯ୍ୟନ୍ତ ଏହିଭଳି କରୁଥିବ। ବାପଦାଦାଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଅଧିକାଂଶ ପିଲା ପଚାରୁଛନ୍ତି, ବାବା ପରଦା କେବେ ଖୋଲିବେ, ଆଉ କେତେଦିନ ପର୍ଯ୍ୟନ୍ତ ଏଭଳି ଚାଲିବ। ତେଣୁ ବାପଦାଦା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି ଯେ ଏହି ପୁରୁଣା ଭାଷା, ପୁରୁଣା ଚାଲିଚଳନ, ଅବହେଳା ପଣିଆ ଏବଂ କଡ଼ା ସ୍ୱଭାବ ସଂସ୍କାର ଆଉ କେତେଦିନ ପର୍ଯ୍ୟନ୍ତ ରହିବ। ବାପଦାଦାଙ୍କର ମଧ୍ୟ ଏହି ପ୍ରଶ୍ନ, ଆଉ କେତେଦିନ। ଯଦି ତୁମେମାନେ ଏହାର ଉତ୍ତର ଦେବ, ତେବେ ବାପଦାଦା ମଧ୍ୟ ଉତ୍ତର ଦେବେ, ବିନାଶ କେବେ ହେବ। କାହିଁକିନା ବାପଦାଦା ବିନାଶର ପରଦା ତ ଏବେ ଏହି ମୁହୂର୍ତ୍ତରେ ମଧ୍ୟ ଖୋଲି ଦେଇପାରିବେ, କିନ୍ତୁ ତା ପୂର୍ବରୁ ରାଜ୍ୟ ଶାସନ କରିବାବାଲା ତ ପ୍ରସ୍ତୁତ ହେବା ଦରକାର ନା। ତେଣୁ ଏବେଠାରୁ ଯଦି ପ୍ରସ୍ତୁତ କରିବ, ତେବେ ଯାଇ ସମାପ୍ତିକୁ ପାଖେଇ ଆଣିପାରିବ। ତେଣୁ କୌଣସି ବି ଦୁର୍ବଳତା ପାଇଁ କାରଣ ଶୁଣାଅ ନାହିଁ, ନିବାରଣ କର, ଏହି କାରଣ ଥିଲା, ସେହି କାରଣ ଥିଲା କୁହ ନାହିଁ। ବାପଦାଦା ଦିନସାରା ପିଲାମାନଙ୍କର ଖେଳ ତ ଦେଖୁଛନ୍ତି ନା, ଯେହେତୁ ପିଲାମାନଙ୍କ ପ୍ରତି ସ୍ନେହ ଅଛି, ତେଣୁ ବାରମ୍ବାର ଖେଳ ଦେଖିବାରେ ଲାଗିଛନ୍ତି। ବାପଦାଦାଙ୍କର ଟିଭି ମଧ୍ୟ ବହୁତ ବଡ଼, ଏକା ସମୟରେ ସାରା ବିଶ୍ୱକୁ ଦେଖିପାରିବେ, ଚାରିଆଡ଼ର ପିଲାମାନଙ୍କୁ ଦେଖିପାରିବେ, ଚାହେ ଆମେରିକା ହେଉ ଚାହେ ଗୁଡ଼ଗାଁ ହେଉ, ସବୁ ସ୍ଥାନ ଦେଖାଯାଉଛି। ତେବେ ବାପଦାଦା ବହୁତ ଖେଳ ଦେଖୁଛନ୍ତି, ପିଲାମାନଙ୍କର ଟାଳି ଦେବାର ଭାଷା ବହୁତ ଭଲ। ବାବା ମୋର କିଛି ଭୁଲ ନାହିଁ, କାରଣଟା ଏହିଭଳି ଥିଲା ନା, ଇଏ ଏଇଭଳି କରିଲା ନା, ସିଏ ତ ଭୁଲ କରିଲା, କିନ୍ତୁ ତୁମେ ତାକୁ ସମାଧାନ କରିଲ କି, କାରଣକୁ କାରଣ ହୋଇ ରହିବାକୁ ଦେଲ ନା, କାରଣକୁ ନିବାରଣରେ ପରିବର୍ତ୍ତନ କଲ। ତେବେ ସମସ୍ତେ ପଚାରୁଛନ୍ତି ନା, ବାବା ଆମଠାରୁ ଆପଣ କ'ଣ ଆଶା କରୁଛନ୍ତି। ତେଣୁ ବାପଦାଦା ନିଜର ଆଶା ଶୁଣାଇଛନ୍ତି। ବାପଦାଦାଙ୍କର କେବଳ ଗୋଟିଏ ଆଶା ରଖିଛନ୍ତି, କାରଣ ସମାପ୍ତ ହୋଇ ନିବାରଣ ହୋଇଯାଉ, ସମସ୍ୟା ସମାପ୍ତ ହୋଇ ସମାଧାନ ହୋଇଯାଉ। ହୋଇପାରିବ ତ ପ୍ରଥମ ଧାଡ଼ିବାଲା, ହୋଇପାରିବ ତ ମୁଣ୍ଡ ତ ହଲାଅ, ପଛବାଲା ହୋଇପାରିବ। ସମସ୍ତେ ହାତ ଉଠାଇଲେ, ଆଚ୍ଛା କାଲିକୁ ଯଦି ଟିଭି ଖୋଲିବୁ, ଟିଭିରେ ନିଶ୍ଚିତ ଦେଖାଯିବ ତ। କାଲି ଯେତେବେଳେ ଟିଭି ଦେଖିବାକୁ ଦେଖିବୁ, ଚାହେ ବିଦେଶ, ଚାହେ ଭାରତ, ଚାହେ ଛୋଟିଆ ଗାଁ ହେଉ ବା ବଡ଼ ରାଜ୍ୟ ହେଉ, କେଉଁଠାରେ ବି କାରଣ ଦେଖାଯିବ ନାହିଁ ତ, ପକ୍କା। ଏଥିରେ କେହି ହଁ କୁହନାହାନ୍ତି, କ'ଣ ହେବ ତ, ହାତ ଉଠାଅ, ହାତ ତ ବହୁତ ଭଲ ଉଠାଇ ଦେଉଛ, ବାପଦାଦା ଖୁସି ହେଉଛନ୍ତି। ତେବେ ହାତ ଉଠାଇବାରେ ମଧ୍ୟ ଚମତ୍କାରୀ ରହିଛି, ଖୁସି କରିବା ତ ପିଲାମାନଙ୍କୁ ଜଣା ଅଛି ନା। କାହିଁକିନା ବାପଦାଦା ଦେଖୁଛନ୍ତି, ତୁମେମାନେ ମଧ୍ୟ ଚିନ୍ତା କର, ଯେଉଁମାନେ କୋଟିକ ଭିତରେ କେହି ଏବଂ କେହିଙ୍କ ଭିତରେ ମଧ୍ୟ କେହି ପିଲାମାନେ ନିମିତ୍ତ ହୋଇଛ, ଏବେ ତୁମମାନଙ୍କ ବ୍ୟତୀତ ଆଉ କିଏ କରିବ, ତୁମମାନଙ୍କୁ ହିଁ ତ କରିବାକୁ ହେବ ନା। ତେଣୁ ବାପଦାଦାଙ୍କର ତୁମମାନଙ୍କ ଉପରେ ଆଶା ରହିଛି, ପଛରେ ଯେଉଁମାନେ ଆସିବେ ସେମାନେ ତୁମମାନଙ୍କର ଅବସ୍ଥାକୁ ଦେଖି ଠିକ୍ ହୋଇଯିବେ, ସେମାନଙ୍କୁ ମେହନତ କରିବାକୁ ପଡ଼ିବ ନାହିଁ, କେବଳ ତୁମେମାନେ ପରିବର୍ତ୍ତନ ହୋଇଯାଅ ବାସ୍। କାହିଁକିନା ତୁମେମାନେ ଜନ୍ମ ହେବା ମାତ୍ରକେ ବାବାଙ୍କ ସହିତ ପ୍ରତିଜ୍ଞା କରିଛ, ସାଥୀ ହେବୁ, ସାଥିରେ ରହିବୁ, ସାଥୀ ହୋଇଯିବୁ ଏବଂ ବ୍ରହ୍ମା ବାବାଙ୍କ ସାଥିରେ ରାଜ୍ୟକୁ ଆସିବୁ, ଏଭଳି ପ୍ରତିଜ୍ଞା କରିଛ ନା। ଯେବେ କି ସାଥିରେ ରହିବ, ସାଥିରେ ଯିବ, ତେବେ ଏହା ସହିତ ସେବାରେ ମଧ୍ୟ ସାଥୀ ହେବା ଦରକାର ନା। ତେଣୁ ଏବେ କ'ଣ କରିବ, ହାତ ତ ବହୁତ ଭଲ ଭାବରେ ଉଠାଇ ଦେଇଛ, ତେଣୁ ବାପଦାଦା ମଧ୍ୟ ଖୁସି ହୋଇଯାଇଛନ୍ତି। କିନ୍ତୁ ଯେତେବେଳେ ବି କୌଣସି କଥା ଆସିବ, ଏହି ଦିନ, ଏହି ତାରିଖ, ଏହି ସମୟକୁ ମନେ ପକାଇବ, ମୁଁ କ'ଣ ପାଇଁ ହାତ ଉଠାଇଥିଲି, ତେବେ ସାହାଯ୍ୟ ମିଳିଯିବ, କାହିଁକି ନା ତୁମକୁ ହେବାରକୁ ତ ପଡ଼ିବ ନା। ତେଣୁ ଶୀଘ୍ର ଶୀଘ୍ର ହୋଇଯାଅ, ତୁମେମାନେ ଭାବୁଛ ନା ଆମେ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲୁ, ଏବେ ମଧ୍ୟ ହେବୁ ଏବଂ ପ୍ରତି କଳ୍ପରେ ଆମକୁ ହିଁ ହେବାକୁ ପଡ଼ିବ, ଏହି ନିଶ୍ଚୟ ତ ପକ୍କା ଅଟେ ନା। ନା ବର୍ଷେ ଦୁଇ ବର୍ଷ ହେବ, ତୃତୀୟ ବର୍ଷକୁ ଖସି ପଡ଼ିବ, ଏମିତି ହେବ ନାହିଁ ତ। ତେଣୁ ସର୍ବଦା ମନେ ରଖ, ଆମେମାନେ ହିଁ ନିମିତ୍ତ ଅଟୁ, ଆମେ ହିଁ କୋଟିକ ଭିତରେ କେହି ଏବଂ କେହିଙ୍କ ଭିତରେ କେହି ଅଟୁ। ତେବେ କୋଟିକ ଭିତରେ କେହି ତ ଆଗକୁ ଆସିବେ, କିନ୍ତୁ ତୁମେମାନେ କେହିଙ୍କ ଭିତରେ ମଧ୍ୟ କେହି ଅଟ। ତେବେ ଆଜି ତ ସ୍ନେହର ଦିନ ଅଟେ, ତେଣୁ ସ୍ନେହରେ କିଛି ବି କରିବା ପାଇଁ ମୁସ୍କିଲ ଲାଗିନଥାଏ, ସେଥିପାଇଁ ବାପଦାଦା ଆଜି ହିଁ ମନେ ପକାଇ ଦେଉଛନ୍ତି ବ୍ରହ୍ମା ବାବାଙ୍କ ସହିତ ପିଲାମାନଙ୍କର କେତେ ଅତୁଟ ସ୍ନେହ ରହିଛି। ଏହାକୁ ଦେଖି ଶିବବାବାଙ୍କୁ ବହୁତ ଖୁସି ଲାଗୁଛି। ଚାରିଆଡ଼େ ଦେଖାଯାଉଛି ଚାହେ ଗୋଟିଏ ସପ୍ତାହ, ଗୋଟିଏ ସପ୍ତାହର ବିଦ୍ୟାର୍ଥୀ ହୋଇଥାନ୍ତୁ ବା 70 ବର୍ଷର ପୁରୁଣା ବିଦ୍ୟାର୍ଥୀ ହୋଇଥାନ୍ତୁ, କିନ୍ତୁ 70 ବର୍ଷ ପିଲାମାନଙ୍କ ଠାରୁ 7 ଦିନବାଲାଙ୍କ ପର୍ଯ୍ୟନ୍ତ ଆଜି ଦିନରେ ସମସ୍ତେ ସ୍ନେହରେ ବୁଡ଼ି ରହିଛନ୍ତି। ତେଣୁ ଶିବ ବାବା ମଧ୍ୟ ବ୍ରହ୍ମା ବାବାଙ୍କ ପ୍ରତି ପିଲାମାନଙ୍କର ସ୍ନେହକୁ ଦେଖି ହର୍ଷିତ ହେଉଛନ୍ତି। ତେବେ ଆଜି ଦିନର ଆହୁରି କିଛି ସମାଚାର ଶୁଣାଇବୁ। ଆଜି ଦିନରେ ଆଡଭାନ୍ସ ପାର୍ଟି ମଧ୍ୟ ବାପଦାଦାଙ୍କ ନିକଟରେ ପ୍ରକଟ ହୋଇଥାନ୍ତି, ତେଣୁ ଆଡଭାନ୍ସ ପାର୍ଟିବାଲା ମଧ୍ୟ ତୁମମାନଙ୍କୁ ମନେ ପକାଉଛନ୍ତି କେବେ ଏମାନେ ବାବାଙ୍କ ସହିତ ମିଶି ମୁକ୍ତିଧାମର ରାସ୍ତା ଖୋଲିବେ। ଆଜି ତ ସାରା ଆଡଭାନ୍ସ ପାର୍ଟି ବାପଦାଦାଙ୍କୁ କହୁଥିଲେ କି ଆମକୁ ତାରିଖ ବତାଅ, ତେବେ ତାଙ୍କୁ କ'ଣ ଉତ୍ତର ଦେବୁ ତୁମେମାନେ କୁହ, ତାଙ୍କୁ କ'ଣ ଉତ୍ତର ଦିଆଯିବ, ତେବେ ଉତ୍ତର ଦେବାରେ କିଏ ବୁଦ୍ଧିମାନରେ? ବାପଦାଦା ତ ଏହି ଉତ୍ତର ଦେଉଛନ୍ତି ଶୀଘ୍ର ଶୀଘ୍ର ହୋଇଯିବ, କିନ୍ତୁ ଏଥିରେ ବାବାଙ୍କୁ ତୁମମାନଙ୍କର ସହଯୋଗ ଦରକାର। ସମସ୍ତେ ସାଥୀ ହୋଇଯିବ ନା କ'ଣ, ସାଥିରେ ଯିବାବାଲା ଅଟୋ ନା ଅଟକି ଅଟକି ଯିବାବାଲା ଅଟୋ? ସାଥିରେ ଯିବାବାଲା ତ ଅଟୋ ନା, ସାଥିରେ ଯିବା ପାଇଁ ପସନ୍ଦ କରୁଛ ନା? ତେବେ ସମାନ ହେବାକୁ ପଡ଼ିବ, ଯଦି ସାଥିରେ ଯିବାକୁ ଚାହୁଁଛ ତେବେ ସମାନ ତ ହେବାକୁ ପଡ଼ିବ ନା। ତେବେ ଏହାର ଗାୟନ କ'ଣ ରହିଛି, ହାତରେ ହାତ ରହିଥିବ, ସାଥୀ ହୋଇ ଯାଉଥିବ, ତେବେ ହାତରେ ହାତ ରଖିବା ଅର୍ଥାତ୍ ସମାନ ହୋଇଯିବା। ତେଣୁ ଦାଦିମାନେ କୁହ, ସବୁ ପ୍ରସ୍ତୁତି ହୋଇଯିବ ତ? ଦାଦିମାନେ କୁହ, ଦାଦିମାନେ ହାତ ଉଠାଅ, ଦାଦାମାନେ ମଧ୍ୟ ହାତ ଉଠାଅ। ତୁମମାନଙ୍କୁ ମଧ୍ୟ ବଡ଼ ଦାଦା ଅର୍ଥାତ୍ ବଡ଼ ଭାଇ କୁହାଯାଉଛି ନା, ତେଣୁ ଦାଦାମାନେ ଏବଂ ଦାଦିମାନେ କୁହ, କ'ଣ କରିଛ, ତାରିଖ ନିର୍ଦ୍ଧାର୍ଯ୍ୟ କରିଛ ନା? ଏବେ ନୁହେଁ ତ କେବେ ନୁହେଁ, କ'ଣ ହେଲା, ଏବେ ପ୍ରସ୍ତୁତ ଅଛ ତ? ଉତ୍ତର ତ ବହୁତ ଭଲ ଦେଉଛ, ଦାଦିମାନେ କୁହ, ସମ୍ପୂର୍ଣ୍ଣ ରୂପରେ ନିଶ୍ଚିତ ହେବ? ଏଥିରେ ଛୋଟ ବଡ଼ ସମସ୍ତେ ନିଜକୁ ଦାୟିତ୍ୱ ସମ୍ପନ୍ନ ମନେ କର, ଏଥିରେ କେହି ବି ଛୋଟ ହୁଅ ନାହିଁ। 7 ଦିନର ବାଳକ ମଧ୍ୟ ଦାୟିତ୍ୱ ସମ୍ପନ୍ନ ମନେ କରନ୍ତୁ, ସାଥିରେ ତ ଯିବାର ଅଛି ନା। ବାବା ଯଦି ଏକୁଟିଆ ଯିବାକୁ ଚାହିଁବେ ତେବେ ଯାଇପାରିବେ, କିନ୍ତୁ ବାବା ଯାଇପାରିବେ ନାହିଁ, ସାଥିରେ ହିଁ ଯିବାକୁ ହେବ। ଏହା ବାବାଙ୍କର ଏବଂ ତୁମେ ପିଲାମାନଙ୍କର ଉଭୟଙ୍କର ପ୍ରତିଶ୍ରୁତି ଅଟେ, ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ତ ପଡ଼ିବ ନା, କ'ଣ ଠିକ କଥା ନା? ଆଚ୍ଛା, ଚାରିଆଡୁ ପତ୍ର, ଶୁଭେଚ୍ଛା ବାର୍ତ୍ତା, ଇମେଲ, ଫୋନ ଇତ୍ୟାଦି ବହୁତ ବହୁତ ଆସିଛି। ମଧୁବନକୁ ମଧ୍ୟ ଆସିଛି ଏବଂ ସୂକ୍ଷ୍ମବତନକୁ ମଧ୍ୟ ଆସିଛି। ଆଜି ଦିନରେ ବନ୍ଧନରେ ରହୁଥିବା ମାତାମାନଙ୍କର ସ୍ନେହଭରା ଆନ୍ତରିକ ସ୍ମୃତି ବାବାଙ୍କ ନିକଟରେ ପହଞ୍ଚି ଯାଇଛି। ବାପଦାଦା ଏହିଭଳି ସ୍ନେହୀ ପିଲାମାନଙ୍କୁ ବହୁତ ବହୁତ ମନେ ପକାଇବା ସହିତ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଆଚ୍ଛା, ଚାରିଆଡ଼ର ସ୍ନେହୀ ପିଲାମାନଙ୍କୁ, ଲଭ୍ଲି ଏବଂ ଲଭ୍ଲିନ ଉଭୟ ପିଲାମାନଙ୍କୁ ସର୍ବଦା ବାବାଙ୍କର ଶ୍ରୀମତ ଅନୁସାରେ ପ୍ରତିପାଦରେ ପଦ୍ମର ରୋଜଗାର ଜମା କରୁଥିବା ଜ୍ଞାନବାନ ଏବଂ ଶକ୍ତିବାନ ପିଲାମାନଙ୍କୁ ସର୍ବଦା ସ୍ନେହୀ ମଧ୍ୟ, ସମାନଧାରୀ ମଧ୍ୟ ଏବଂ ସମ୍ମାନଧାରୀ ମଧ୍ୟ, ଏଭଳି ସର୍ବଦା ବାବାଙ୍କର ଶ୍ରୀମତକୁ ପାଳନ କରୁଥିବା ବିଜୟୀ ପିଲାମାନଙ୍କୁ ସର୍ବଦା ବାବାଙ୍କର ପ୍ରତ୍ୟେକ ପଦକ୍ଷେପ ଅନୁସାରେ ନିଜର ପାଦ ପକାଉଥିବା ସହଯୋଗୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ, ନମସ୍ତେ, ନମସ୍ତେ ବାବା। ଆଜିର ବର୍ତ୍ତମାନ ଲାଇନ କ୍ଲିୟର ଆଧାରରେ ପ୍ରଥମ ନମ୍ବର ଶ୍ରେଣୀରେ ପାସ୍ ହେଉଥିବା ସଦା ପ୍ରସ୍ତୁତ ଭବ। ଲାଇନ କ୍ଲିୟର ଆଧାରରେ ପ୍ରଥମ ନମ୍ବର ଶ୍ରେଣୀରେ ପାସ୍ ହେଉଥିବା ସଦା ପ୍ରସ୍ତୁତ ଭବ। ବିସ୍ତାର ସଦା ସର୍ବଦା ପ୍ରସ୍ତୁତ ହୋଇ ରହିବା ହିଁ ବ୍ରାହ୍ମଣ ଜୀବନର ବିଶେଷତା ଅଟେ। ବୁଦ୍ଧିର ଲାଇନ ଏଭଳି କ୍ଲିୟର ଅର୍ଥାତ୍ ସ୍ୱଚ୍ଛ ରଖ, ଯାହାଦ୍ୱାରା ବାବାଙ୍କଠାରୁ ଯାହା ବି ଆଦେଶ ନିର୍ଦ୍ଦେଶନ ମିଳିବ ସେଥିରେ ସଦା ପ୍ରସ୍ତୁତ ହୋଇ ରହିପାରୁଥିବ, ସେତେବେଳେ ଆଉ କିଛି ବି ଭାବିବାର ଆବଶ୍ୟକତା ନାହିଁ। ଅଚାନକ ଗୋଟିଏ ହିଁ ପ୍ରଶ୍ନ ଆସିବ, ଆଦେଶ ମିଳିବ, ଏହିଠାରେ ହିଁ ରହିଯାଉ, ଅମୁକ ସ୍ଥାନରେ ପହଞ୍ଚିଯାଉ, ତେବେ ସେତେବେଳେ ଯେପରି କୌଣସି ବି ସମ୍ବନ୍ଧ ବା କୌଣସି କଥା ମନେ ନ ପଡ଼େ। ବାବା କହିଲେ, ଅଚାନକ ଗୋଟିଏ ହିଁ ପ୍ରଶ୍ନ ଆସିବ, ଆଦେଶ ମିଳିବ, ଏହିଠାରେ ହିଁ ରହିଯାଅ, ଅମୁକ ସ୍ଥାନରେ ପହଞ୍ଚି ଯାଅ, ତେବେ ସେତେବେଳେ ଯେପରି କୌଣସି ବି ସମ୍ବନ୍ଧ ବା କୌଣସି ବି କଥା ମନେ ନ ପଡ଼େ, ତେବେ ଯାଇ ନମ୍ବର 1 ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇପାରିବ। କିନ୍ତୁ ଏସବୁ ଅଚାନକ ପରୀକ୍ଷା ରୂପରେ ଆସିବ, ସେଥିପାଇଁ ସଦା ପ୍ରସ୍ତୁତ ରୁହ। ଆଜିର ସ୍ଲୋଗାନ, ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମାକୁ ଈଶ୍ୱରୀୟ ସ୍ମୃତି ଏବଂ ଶକ୍ତିରୂପୀ ଭୋଜନ ଦିଅ। ମନକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମାକୁ ଈଶ୍ୱରୀୟ ସ୍ମୃତି ଏବଂ ଶକ୍ତିରୂପୀ ଭୋଜନ ଦିଅ। ଆଜିର ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର। ଆଜିର ପଏଣ୍ଟ, କେତେକ ପିଲା କହୁଛନ୍ତି ଯେତେବେଳେ ଆମେ ଯୋଗ କରିବା ପାଇଁ ବସୁଛୁ ସେତେବେଳେ ଆତ୍ମ ଅଭିମାନୀ ହେବା ପରିବର୍ତ୍ତେ ସେବା ମନେ ପଡୁଛି, କିନ୍ତୁ ଏଭଳି ହେବା ଉଚିତ ନୁହେଁ। କାହିଁକି ନା ଶେଷ ସମୟରେ ଯଦି ଅଶରୀରୀ ହେବା ପରିବର୍ତ୍ତେ ସେବାର ମଧ୍ୟ ସଂକଳ୍ପ ଚାଲିବ, ତେବେ ଗୋଟିଏ ସେକେଣ୍ଡର ପରୀକ୍ଷାରେ ଫେଲ୍ ହୋଇଯିବ। ସେତେବେଳେ କେବଳ ବାବା ଏବଂ ନିରାକାରୀ, ନିର୍ବିକାରୀ ଏବଂ ନିରହଙ୍କାରୀ ସ୍ଥିତି ବ୍ୟତୀତ ଅନ୍ୟ କିଛି ବି ମନେ ନ ପଡୁ। ସେବାର ସଂକଳ୍ପ ଆସିଲେ ମଧ୍ୟ ସାକାର ସ୍ଥିତିକୁ ଆସିଯିବ। ସେଥିପାଇଁ ଯେଉଁ ସମ୍ବନ୍ଧରେ ଯେଉଁ ସ୍ଥିତି ଚାହିଁବ ତାହା ହୋଇପାରୁଥିବ, ସଚେତ ଧୋକା ଖାଇଯିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।